ନମସ୍କାର। ଆଜି ଆମେ ଶୁଣିବା ବିଶିଷ୍ଟ ପ୍ରାବନ୍ଧିକ ସମାଲୋଚକ ଚିତ୍ତରଞ୍ଜନ ଦାସଙ୍କର ଆତ୍ମକଥା ମିତ୍ରସ୍ୟ ଚକ୍ଷୁସାର ଦ୍ୱିତୀୟ ଭାଗ। ଆମର ସେଇ ଗୋଟିଏ ଘରେ ଏତେ ପିଲା ଯେ ଚାନ୍ଦ କଳା ପରି ବଢ଼ୁଥିଲୁ, ସେଥିପାଇଁ ସବୁଯାକ ଶ୍ରେୟ ସେ ପରିବାରକୁ ହିଁ ଦେବାକୁ ପଡ଼ିବ। ଆମେ ବୟସରେ ସାନ ବଡ଼ ଥିଲୁ, ରୁଚିରେ ବି ଆମ ଭିତରେ ବହୁତ ଫରକ ଥିଲା। କିଏ ଭଲ ପାଠ ପଢ଼ୁଥିଲା ତ ଆଉ କିଏ ଖରାପ ପଢ଼ୁଥିଲା, କିଏ ହୁଏତ ଏପରି ଆଚରଣ ଦେଖାଉଥିଲା ଯେ ଆଉମାନେ ତାକୁ ମାଇଚିଆ ବୋଲି କହୁଥିଲେ। ସମୟ ଜାଣି ଝିଅମାନେ ଝିଅଙ୍କ ପରି ବଢ଼ିଲେ ତ ପୁଅମାନେ ପୁଅଙ୍କ ପରି ବଢ଼ିଲେ। ବଡ଼ ଭାଇ କଟକରେ ଚାକିରି କରୁଥିଲେ, ଆମେ ଭାଇମାନେ ତାଙ୍କରି ପାଖରେ ରହି ପାଠ ପଢ଼ୁଥିଲୁ। ଗାଁର ପ୍ରାଥମିକ ପାଠ ଓ ପ୍ରାଥମିକ ଖେଳଗୁଡ଼ିକୁ ଶେଷ କରି ଆମେ କଟକ ଚାଲିଯାଉଥିଲୁ। ବଡ଼ ଭାଇ ହିଁ ଥିଲେ ଆମ ପାଠପଢ଼ା ବିଷୟରେ ନିଷ୍ପତ୍ତି ନେବାର ଶେଷ ଲୋକ। ମୁଁ ଆଖିଦୃଶିଆ ଭାବରେ ଭଲ ପଢ଼ୁଥିଲି ବୋଲି ମୋତେ ଗାଁରୁ ପୁନଙ୍ଗ ନେଲେ ଓ ପୁନଙ୍ଗରୁ ଗାଁକୁ ଆଣି ପୁଣି ଗାଁରୁ କଟକ ନେଲେ। ସଭା ବଡ଼ ଭାଇ ବଡ଼ବାପାଙ୍କ ପୁଅ ଭାଇ, ସେ ଯାହା କିଛି ବରାଦ କରୁଥିଲେ ବାପା ଓ ବୋଉ ସେଥିରେ ଆଦୌ ପାଟି ଫିଟାଉ ନଥିଲେ। ପିଲାଦିନେ ବୋଉ ଅପେକ୍ଷା ଆମେ ପିଲାମାନେ ବଡ଼ ମାଆଙ୍କ ସହିତ ଅଧିକ ସମୟ କଟାଉଥିଲୁ। ବୋଉ ଘରର ସାନ ବୋହୂ ହିସାବରେ ଭିତର ଘରେ ରୋଷେଇ କରିବାରେ ହିଁ ତାର ଅଧିକ ସମୟ ଯାଉଥିଲା। ନିଜର ପିଲାମାନଙ୍କ ଦାୟିତ୍ୱକୁ କେଡ଼େ ନିଦକ ହୋଇ ସେ ବଡ଼ ମାଆଙ୍କ ପାଖରେ ଅର୍ପଣ କରିଦେଇଥିଲା। ପିଲାମାନଙ୍କୁ ମୋର ବୋଲି କହିବାର ସବୁଯାକ ଲୋଭ ବୋଉର ଅବଶ୍ୟ ରହିଥିଲା, ମାତ୍ର ନିଜ ପିଲାଙ୍କର ପୃଥିବୀଟା ଆଉ ଜଣଙ୍କ ଚାରିପାଖରେ ଗଠିତ ହୋଇ ରହିଥିବାରୁ ତା ଭିତରେ କେବେ ହେଲେ କୌଣସି ଦ୍ୱେଷ ଦେଖାଦେଉନଥିଲା। ଦୁଇ ଯା ବିରକ୍ତ ହେଲାବେଳେ ଝଗଡ଼ା ବି କରୁଥିଲେ, ଦବି ରହିଥିବା ଉତ୍ତାପ ଗୁଡ଼ାକ ରୋଷପୂର୍ଣ୍ଣ କେତେ କ'ଣ ଭାଷାରେ ରୂପଗ୍ରହଣ କରି ପଦାକୁ ବାହାରି ପଡ଼ୁଥିଲେ, ମାତ୍ର ସେହି ଦ୍ୱେଷ ଅଭିଧାନରେ କେବେ ହେଲେ ଆମ ପିଲାମାନଙ୍କର ନାମ ଉଲ୍ଲେଖ ହେଉନଥିଲା। ପିଲାମାନଙ୍କର ଆୟୁଷ ବିଷୟରେ କୌଣସି ଚର୍ଚ୍ଚା ହେଉନଥିଲା, କିମ୍ବା ଭିନେ ହୋଇଯିବାର କୌଣସି ପ୍ରସ୍ତାବ ମଧ୍ୟ ସ୍ଥାନ ପାଉନଥିଲା। ଠିକ୍ ସେହି ଜାଗାଟିକୁ ଆସି ବୋଉ ଓ ବଡ଼ମା ଉଭୟ ଅଟକି ଯାଉଥିଲେ। ଗୋଟାଏ ଅକାଟ୍ୟ ପରିବାର ବୋଧ ସେମାନଙ୍କର ସୀମାଟିକୁ ସତେ ବା ସର୍ବତା ନିର୍ଦ୍ଦେଶିତ କରି ରଖିଥିଲା। ଗାଁର ଅନ୍ୟ ଅନେକଙ୍କ ତୁଳନାରେ ଆମର ଅଧିକ ଜମି ଥିଲା, କେବଳ ନିଜ ଗାଁ ଭିତରେ ନୁହେଁ ଅନ୍ୟ ଗାଁମାନଙ୍କରେ ମଧ୍ୟ ଜମି ଥିଲା। କେବଳ ଆମ ଧୋଇଆରେ ନୁହେଁ ନାଳକୁଳିଆ ଜମି ବି ଥିଲା, ଆମେ ପିଲାମାନଙ୍କ ପାଇଁ ତାହାକୁ ଅଗୋଚର କରି ରଖାଯାଇଥିଲା। ଆମେ ସବୁ ଯେତେବେଳେ ଛୁଟିରେ କଟକରୁ ଘରକୁ ଆସୁଥିଲୁ ସେତେବେଳେ ଆମ ପାଇଁ ଅନ୍ୟ ବହୁବିଧ ଆକର୍ଷଣକୁ ଏପରି ଅଗ୍ରାଧିକାର ଦିଆଯାଇ ରଖାଯାଉଥିଲା ଯେ ଆମେ ଗାଁରେ କେଉଁ କେଉଁ ଚକରେ ଆମର ଜମି ଅଛି ସେ କଥା ଜାଣିବାକୁ ଚେଷ୍ଟା ମଧ୍ୟ କରୁନଥିଲୁ। ହଁ, ଆମ ଆମ୍ବ ଗଛଗୁଡ଼ିକୁ ଅବଶ୍ୟ ଖୁବ୍ ଭଲ ଭାବରେ ଚିହ୍ନିଥିଲୁ। ଗାଁର ତିନି ଜାଗାରେ ତୋଟାଗୁଡ଼ିକ ଅବସ୍ଥିତ ଥିଲେ, ପ୍ରତ୍ୟେକ ଗଛର ଗୋଟିଏ ଗୋଟିଏ ନାଁ ଥିଲା। ଆମ୍ବ ପରା ହେବା ସମୟରେ ଆମେ ବି ମନ ହେଲେ ତୋଟାକୁ ଯାଉଥିଲୁ, ତୋଳା ହେବାର କର୍ମଟିରେ କୌଣସି ଭାଗ ନେଉନଥିଲୁ, ମାତ୍ର ସମସ୍ତ ପ୍ରକ୍ରିୟାକୁ ଉପଭୋଗ କରୁଥିଲୁ। ଘରେ ବନ୍ଧା ହୋଇଥିବା ଗାଈ ଓ ବଳଦମାନଙ୍କର ନାଁ ଥିଲା। ମୋର ଯେତିକି ମନେ ପଡ଼ୁଛି ବାରି ବଗିଚାରେ ଯାହା ମୋର ବିଶେଷ ଭାବରେ ଖୁବ୍ ଆଗ୍ରହ ରହିଥିଲା, ଓଳିତଳେ କଖାରୁ ପାଇଁ ମନ୍ଦା ଖୋଳା ହେଲାବେଳେ, ବର୍ଷା ଦିନ ଆସିବା ପୂର୍ବରୁ ବାରିରେ ଜହ୍ନି ଭେଣ୍ଡି କାକୁଡ଼ି ଲଗା ହେବା ସମୟରେ ମୁଁ ବୋଉ ବା ବାପାଙ୍କ ସହିତ ରହି ସାନ ସାନ କାମରେ ଅବଶ୍ୟ ସାହାଯ୍ୟ କରୁଥିଲି। ସେ ମଞ୍ଜି ଲଗାଇଲେ ତା ହାତରେ ଭଲ ଫଳେ ବୋଲି ବୋଉର ଏକ ବିଶ୍ୱାସ ମଧ୍ୟ ରହିଥିଲା। ଜଣେ ଜଣେ ମଣିଷ କୁଆଡ଼େ ଥାଆନ୍ତି ଯେଉଁମାନଙ୍କ ହାତ ବାଜିଲେ ମୋଟେ କିଛି ଉଧାଏ ନାହିଁ, ସେମାନେ ପୋତିଥିବା ଗଛ ବଞ୍ଚେ ନାହିଁ ଓ ଲଗାଇଥିବା ମଞ୍ଜିର ପେଟକୁ ପିମ୍ପୁଡ଼ିମାନେ ବିଦାୟ ଦିଅନ୍ତି। ବୋଉକୁ ଦେଖି ଦେଖି ଓ ତାର ସେହି ନିର୍ଦ୍ଦୋଷ ଆତ୍ମପ୍ରଶଂସା ଶୁଣି ଶୁଣି କେତେବେଳେ ଯେ ସେହି ଆଗ୍ରହ ଓ ସେହି ହାତ ମୋ ପାଖକୁ ଚାଲି ଆସିଥିଲା, ମୁଁ ମୋଟେ ସେ କଥା କହିପାରିବି ନାହିଁ। ଘର ନିଜର ଥିଲା ବୋଲି ତା ଉପରେ ଆମ ପିଲାମାନଙ୍କ ଅଧିକାର ମଧ୍ୟ କିଛି କମ୍ ନଥିଲା। ଏଇ ଘରେ କୌଣସି ଦୋଷ କରି ଧରା ପଡ଼ିବାକୁ ମଧ୍ୟ ଭିତରେ ସେତେବେଳେ ଭୟ ନଥିଲା। ଖରାଦିନେ ଆମ୍ବ ତୋଳା ହୋଇ ଘରକୁ ଆସିଲେ ସେଗୁଡ଼ିକୁ ଘର ଭିତରେ ଖଟ ତଳେ ବାଲି ଉପରେ ବସାଇ ଦିଆଯାଉଥିଲା। ବାଲି ଉପରେ ବସି ବସି ଆମ୍ବ ଗୁଡ଼ିକ ପାଚୁଥିଲା ଏବଂ ଖିଆଯାଉଥିଲା। ଆମ୍ବ ନେଇ ଖାଇବା ପାଇଁ ବେଳ ଅବେଳ ଆଦୌ କିଛି ନଥିଲା। ଭାତ ଖାଇବା ସମୟରେ ଆମେ ବାପାଙ୍କର ମେଳରେ ଆମ୍ବ ଖାଇବା ସମୟରେ ପେଟ ଅବଶ୍ୟ ପୁରୁଥିଲା, ତଥାପି ଆଉ କେଉଁ ପେଟମାନେ ତଥାପି ପୁରୁନଥିଲେ କି କ'ଣ କେଜାଣି ବାସ୍ନାମାନ ବାକି ରହିଯାଉଥିଲେ। ଖରାବେଳେ ହୁଏତ କେଉଁ ସାଙ୍ଗକୁ ଆଣି କେଉଁ ଘର ଖଟ ଉପରେ ଆମେ ଛଅଟା ଗାଳି ଶୋଇଯାଉଥିଲୁ। ଘର କାମ ସରିବା ପରେ ବି ବୋଉ ଶୋଇପଡ଼ୁଥିଲା। ସେତିକିବେଳେ ଖଟ ତଳକୁ ହାତ ବଢ଼ାଇ ଗୋଟି ଗୋଟି କରି ଆମ୍ବ ହାତକୁ ନେଇ ସାଙ୍ଗମାନଙ୍କ ସାଙ୍ଗରେ ଅଧୁଆ ଆମ୍ବ ଖାଇବାଟା ଯେ ଆଉ ଗୋଟିଏ ବିଶେଷ ଭୋକର ନିବାରଣ କରାଉଥିଲା ସେ କଥାକୁ ଆଦୌ ଟାଳି ଦେଇ ହେବ ନାହିଁ। ଏହି ବିଦ୍ୟାଟିକୁ କଦାପି ଚୋରି ବୋଲି କୁହାଯିବ ନାହିଁ। ଏହି କାର୍ଯ୍ୟଟି କରିବା ବେଳେ ଭିତରେ ଅବଶ୍ୟ କିଛି ଭୟ ଥିଲା, ମାତ୍ର ତାହାକୁ ଚୋରି କରି ଧରା ପଡ଼ିବାର ଭୟ ବୋଲି କାହିଁକି କୁହାଯିବ। କେତେଥର ଧରା ପଡ଼ିଗଲେ ମଧ୍ୟ ନିଜକୁ ଆଦୌ ଚୋର ବୋଲି ଲାଗୁନଥିଲା। ଧରୁଥିବା ଗୁରୁଜନମାନେ ମଧ୍ୟ କାର୍ଯ୍ୟଟିକୁ ମୋଟେ ସେପରି ଦୃଷ୍ଟିରେ ଦେଖୁନଥିଲେ। ବେଳେବେଳେ ବାଲି ଉପରେ ଖାଲି ଜାଗାଗୁଡ଼ିକ କ୍ରମେ ବାରି ହୋଇପଡ଼ୁଥିଲେ ଓ ସମ୍ପୃକ୍ତ ବଡ଼ମାନେ ସେ କଥା ଦେଖି ହୁଏତ ସବୁ ବୁଝିଯାଉଥିଲେ। ଏହି କାଣ୍ଡ ପିଲାମାନେ କରିଛନ୍ତି ବୋଲି ପାଟି ଖୋଲି କହି ପକାଉଥିଲେ, ମାତ୍ର ସେମାନେ ଆହୁରି ବେଶି ବାଟ ଆଗକୁ ଯାଉନଥିଲେ ଅଥବା ଦୁର୍ଘଟଣାର ତଦନ୍ତ କରୁନଥିଲେ। ପରିବାର ଭିତରେ ସବୁବେଳେ ବହୁତ ନୀତି ରହିଥାଏ, ମାତ୍ର ପରିବାର ବୋଧ ଭିତରେ ଯାହା ଯାବତୀୟ ନୀତିର ଅତୀତ ଆଉ ଏପରି କ'ଣ ଗୋଟିଏ ରହିଥାଏ ଯାହାକି ସତ୍ୟ ବା ଆଉ ଏକ ସ୍ତରର ବିବେକ ଦ୍ୱାରା ପରିଚାଳିତ ହୋଇ ନୀତିଗୁଡ଼ିକୁ ଅତିକ୍ରମ କରିଯାଏ। ଭାରତୀୟ ଯୌଥ ପରିବାର ଏକ ବିଚିତ୍ର ବ୍ୟବସ୍ଥା। ପୃଥିବୀର ବହୁତ ସମାଜରେ ଆଗେ ସେହି ଯୌଥ ପରିବାର ହିଁ ଥିଲା ବୋଲି ସମାଜକୁ ଅଧ୍ୟୟନ କରୁଥିବା ପଣ୍ଡିତମାନେ ମତ ଦିଅନ୍ତି। ସେହି ବ୍ୟବସ୍ଥାକୁ କେହି କଦାପି ମୁଣ୍ଡ ଖର୍ଚ୍ଚ କରି ତିଆରି କରିନଥିବେ। ଏକ ପରିବାର ବୋଧ ହିଁ ତାକୁ ସମ୍ଭବତଃ ଅତ୍ୟନ୍ତ ଅଜାଣତ ଭାବରେ ଗଢ଼ି ଆଣିଛି। ଏହି ପରିବାର ବୋଧ ଜଙ୍ଗଲୀ ଏକୁଟିଆ ମଣିଷମାନଙ୍କୁ ପରସ୍ପର ଆଡ଼କୁ ଆକର୍ଷିତ କରି ଆଣିବାରେ ଖୁବ୍ ସାହାଯ୍ୟ କରିଥିବ। ମଣିଷ ପାଖରେ ଏତେ ବଡ଼ ମୁଣ୍ଡଟାଏ ରହିଥିଲେ ମଧ୍ୟ ଓ ସେହି ମୁଣ୍ଡଟା ଦ୍ୱାରା ମଣିଷ ଆପଣାକୁ ଅଧିକରୁ ଅଧିକ ପରିମାଣରେ ପରିଚାଳିତ କରିବା ନିମନ୍ତେ ମନ କରି ଆସିଥିଲେ ମଧ୍ୟ ତାର ହୃଦୟ ସତେବା ଆଗକୁ ବାହାରି ପଡ଼ି ତାର ସେହି ପରିବାର ବୋଧକୁ କାଳେ କାଳେ ସାହସ ଯୋଗାଇ ଆସିଛି, ଏବେ ମଧ୍ୟ ଯୋଗାଉଛି। ମଣିଷକୁ ଅଧିକ କୋମଳ କରିଛି, ଅନ୍ୟକୁ ବାଟ ଛାଡ଼ି ଦେଇ ଶିଖାଇଛି, କମ୍ ଦମ୍ଭୀ କରାଇଛି। ଅସଲ ଆତ୍ମବୋଧଟି ଯେ ଅହଙ୍କାର ଭିତରେ ଆଦୌ ନାହିଁ, ମଣିଷକୁ ତାର ନାନା ପାଠଶାଳା ଭିତରେ ସେ କଥାଟିକୁ ଶିଖାଇ ଆସିଛି। ଆପଣାକୁ ଦେଇପାରିବାର ଅର୍ଥାତ୍ ଅନ୍ୟମାନଙ୍କ ଲାଗି ଅଧିକରୁ ଅଧିକ ବଞ୍ଚି ଆପଣା ଲାଗି ଅଧିକ ମୂର୍ତ୍ତ ଏବଂ ଅଧିକ ନିଶ୍ଚିତ ଭାବରେ ବଞ୍ଚିପାରିବାର ଯେଉଁ ପ୍ରବୃତ୍ତିଟି ସଭ୍ୟତାର ଗତିକ୍ରମ ଅନୁସାରେ ବିକଶିତ ହୋଇଆସିଛି, ତାର ପରିବାର ବୋଧ ସେଥିରୁ ଜନ୍ମ ନେଇଛି, ଅଥବା ତା ଭିତରେ ପରିବାର ବୋଧ ନାମକ ମୌଳିକ ବସ୍ତୁଟିଏ ତାର ଜୀବନ କୁସୁମର ସତ୍ୟବା ଏକ ମୂଳ ଧାତୁ ରୂପେ ଅନ୍ତର୍ନିହିତ ହୋଇ ହୁଏତ ରହିଛି, ଯାହାକି ତାକୁ ଏକ ଯୌଥ ପାରିବାରିକ ଜୀବନ ଆଡ଼କୁ ଅଧିକ ନିର୍ଭର ସହିତ ଆକୃଷ୍ଟ କରି ରଖିଛି। ମଣିଷର ଭିତରୁ ଅଥବା ବାହାରୁ କେତେ କେତେ ବୃତ୍ତି ଓ ପ୍ରବୃତ୍ତି ତାକୁ ଏକୁଟିଆ ହୋଇଯିବାକୁ, ଆପଣାର ଜୀବନଟିକୁ କେବଳ ଆପେ ଉପଭୋଗ କରିବାକୁ ନାନା ମନ୍ତ୍ରଣା ଦେଇ ଆସିଥିବା ସତ୍ତ୍ୱେ ମନୁଷ୍ୟର ଅଧିକତର ବିକାଶ ସେହି ପରିବାର ବୋଧ ଉପରେ ଅଧିକ ନିର୍ଭରଶୀଳ ହୋଇ ରହିଛି। ମୋ ନିଜ ଘର ଓ ନିଜ ଗାଁ ଯେ ମୋର ଅତି ପିଲାଦିନରୁ ସେହି ପାଠରେ ମୋର ଖଡ଼ି ଛୁଆଁ କରାଇ ଆଣିବାରେ ଏକ ଶକ୍ତିଶାଳୀ ନିମିତ୍ତ ରୂପେ କାର୍ଯ୍ୟ କରିଆସିଛି, ଅଶେଷ କୃତଜ୍ଞତା ସହିତ ମୁଁ ଉଭୟ ପଛକୁ ଓ ଆଗକୁ ଅନାଇ ସେହି କଥାଟିକୁ ହୃଦୟଙ୍ଗମ କରିଛି। ପରିବାର କହିଲେ ଅନ୍ୟ ଏକ ସମ୍ପର୍କୀୟତାକୁ ବୁଝାଇଲାଣି। ସଂସାର ଛାଡ଼ିଥିବା ସନ୍ନ୍ୟାସୀମାନେ ସଂସାର କହିଲେ ଯେପରି ସତ୍ୟ ବା ଗୋଟାଏ ଗାତକୁ ବୁଝିଥିଲା ପରି ମନେ ହେଉଥିଲେ, ଏବେ ସଂସାରୀମାନେ ମଧ୍ୟ ଅନେକ କ୍ଷେତ୍ରରେ ସଂସାର କହିଲେ ପ୍ରାୟ ସେହିପରି ଗୋଟିଏ ଗାତ ଭିତରେ ଯାଇ ପଶିବାକୁ ବୁଝୁଛନ୍ତି। ସନ୍ନ୍ୟାସୀମାନେ ସଂସାରକୁ ଛାଡ଼ୁଥିଲେ ବୋଲି ସମ୍ଭବତଃ ଅସୂୟା ଅଥବା ଅସ୍ପୃହା ସକାଶେ ସଂସାରକୁ ଗର୍ତ୍ତ ବୋଲି କହୁଥିଲେ। ଅନେକ ସଂସାରୀ ସତେ ବା ପରମ ଶ୍ରଦ୍ଧାରେ ହିଁ ଯେଉଁ ଗାତ ଭିତରେ ପଶିଯାଉଛନ୍ତି ତାହାକୁ ସଂସାର ବୋଲି କହୁଛନ୍ତି। ପରିବାର ବୋଧ କମି କମି ଯାଉଛି ବୋଲି ସମ୍ଭବତଃ ଗାତ ଭିତରେ ଯାଇ ପଶିଯିବାକୁ ହିଁ ସଂସାର ବୋଲି ଭ୍ରମ କରାଯାଉଛି। ତଥାକଥିତ ପରିବାର କହିଲେ ଏଣିକି ଏଣିକି ମିଆଁ ବିବି ଓ ସେମାନଙ୍କର ନିଜ ସନ୍ତାନମାନଙ୍କୁ ବୁଝାଉଛି। ହୃଦୟ ଅଭିଧାନର ଏକ ଅର୍ଥସ୍ତରରୁ ପରିବାର ନାମକ ଶବ୍ଦଟି ସତ୍ୟ ବା ଅନ୍ୟ କୌଣସି ପ୍ରୟୋଜନ ଦ୍ୱାରା ପରିଚାଳିତ ହୋଇ ଗୋଟାଏ ଗର୍ତ୍ତର ଦୂରାତ୍ମତା ପାଖରେ ଆସି ପହଞ୍ଚିଲାଣି। ଆମ ପିଲାଦିନେ ଏପରି ହୋଇନଥିଲା। ମୂଳତଃ ଏକ ପରିବାର ବୋଧ ହିଁ ଯାବତୀୟ ପାରିବାରିକତାକୁ ଉଦ୍ବୋଧିତ କରି ରଖିଥିଲା। ସମ୍ଭବତଃ ହୃଦୟଟାକୁ ଟପିଯିବା ପାଇଁ ମସ୍ତିଷ୍କଟା ସେପରି କୌଣସି ତାଲିମ ପାଇନଥିଲା ବୋଲି ସେପରି ହୋଇଥିଲା। ବାହାରେ ଗଣନା କରିବାକୁ ଅର୍ଥାତ୍ ମୋର ବୋଲି କହିବାକୁ ମଣିଷମାନଙ୍କ ପାଖରେ ସେପରି ବହୁତ କିଛି ନଥିଲା ବୋଲି ଆଉ ସେଭଳି ହେଉଥିଲା କି? ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ମିତ୍ରସ୍ୟ ଚକ୍ଷୁସାର ଦ୍ୱିତୀୟ ଭାଗ। ଧନ୍ୟବାଦ। ନମସ୍କାର।